ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପାକିସ୍ତାନ ଅଧିକୃତ କାଶ୍ମୀର ବିଷୟ ଥି ଖାଲି ପାକିସ୍ତାନ ସାଙ୍ଗେ କଥାବାର୍ତ୍ତା କରାଯିବା ବୋଲି ଭାରତ ତରଫରୁ ସ୍ୱଷ୍ଟ କରାଯାଇଛି। ନୂଆଦିଲ୍ଲୀଠାରେ ଗଲାକାଲ ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ରଣଧୀର ଜୟସ୍ୱାଲ ଗଣମାଧ୍ୟମକେ ଇଟା କହିଛନ୍। ସେ କହିଛନ୍, ଇ ଇଲାକାକେ ପାକିସ୍ତାନ ବେଆଇନ ଭାବେ ନିଜର ଅଧୀନ ଥି ରଖିଛେ ଆଉ ଇ ପ୍ରସଙ୍ଗଥି ଦୁଇ ଦେଶ ଭିତରେ ଦ୍ୱିପାକ୍ଷିକ ଆଲୋଚନା କରାଯିବା, ଇଥି କେନ୍ସି ପ୍ରକାର ମଧ୍ୟସ୍ଥିର ଦରକାର ନାଇଁନ ବୋଲି ଶ୍ରୀ ଜୟସ୍ୱାଲ ସ୍ୱଷ୍ଟ କରିଛନ୍।
हमारा लंबे अरसे से यही राष्ट्रीय पक्ष रहा है कि भारतीय केंद्र शासित प्रदेश जम्मू और कश्मीर से संबंधित किसी भी मुद्दे को भारत और पाकिस्तान को द्विपक्षीय तरीके से ही हल करना है। इस रीति में कोई बदलाव नहीं हुआ है। जैसा कि आप जानते हैं, लंबित मामला केवल पाकिस्तान द्वारा अवैध रूप से कब्जा किए गए भारतीय क्षेत्र को खाली करने का है।
सुरक्षा संपर्कित कैबिनेट बैठक निष्पत्ति अनुसार यह तिथि ଭିଲ ସିନ୍ଧୁ ଜଲ ଚୁକ୍ତିନାମାକେ ସ୍ଥଗିତ ରଖାଯାଇଛି ବୋଲି ଶ୍ରୀ ଜୟସ୍ୱାଲ କହିଛନ୍। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗଲାକାଲି ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନର ସ୍ଥିତି ଆଉ ଅଗ୍ରଗତିର ସମୀକ୍ଷା କରିଛନ୍। କମ୍ ଖର୍ଚ୍ଚାଥି ଯକ୍ଷ୍ମା ରୋଗୀଙ୍କ ଚିକିତ୍ସା ଆଉ ଜଲ୍ଦି ଉପଶମ ଦିଗେ ଭାରତର ଯକ୍ଷ୍ମା ଦୂରୀକରଣ ରଣକୌଶଳକେ ପ୍ରଧାନମନ୍ତ୍ରୀ ପ୍ରଶଂସା କରବାର ସହିତ ଦେଶେ ଶହେ ଦିନିଆ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନକେ ତୁର୍ତ୍ତି କରିକି ସମ୍ପ୍ରସାରଣ କରବା ଲାଗି ପରାମର୍ଶ ଦେଇଛନ୍। ବୈଠକଟି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡାଙ୍କ ସହିତ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗବାଇ ଆଜି ଦେଶର 52ତମ ପ୍ରଧାନ ବିଚାରପତି ଭାବେ ଶପଥ ନେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ନୂଆଦିଲ୍ଲୀର ଜଷ୍ଟିସ୍ ଗବାଇଙ୍କୁ ଶପଥ ପାଠ କରାବେ। ଗଲାକାଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖନ୍ନାଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଆଜି ନୂଆ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଗବାଇ ଦାୟିତ୍ୱ ଗ୍ରହଣ କରିବେ। ଆଜି ରାଜ୍ୟ କ୍ୟାବିନେଟ୍ର ଗୁରୁତ୍ୱପୂର୍ଣ୍ଣ ବୈଠକ ବସ୍ବା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାଥି ଉପରବେଲା 5 ବଜେ ବୈଠକ ବସ୍ବା। ବୈଠକଟି ଭିନ୍ ଭିନ୍ ବିଭାଗର ବହୁଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇକରି ମଞ୍ଜୁରୀ ମିଳିପାରେ। ଅତି ଦରକାରୀ ସ୍ଥିତିନ ନିଜ ନିଜ ନିର୍ବାଚନ ମଣ୍ଡଳୀର 15 ଜଣ ପ୍ରାଥମିକ ଆଉ ମାଧ୍ୟମିକ ଶିକ୍ଷକମାନଙ୍କର ବଦଲି ଲାଗି ପ୍ରସ୍ତାବ ଦେବାରକେ ରାଜ୍ୟ ସରକାର ସାଂସଦ ଆଉ ବିଧାୟକମାନଙ୍କୁ ନିର୍ଦ୍ଦେଶ ଦେଇଛନ୍। ମେ 15 ତାରିଖରୁ ଜୁନ୍ 15 ତାରିଖ ତକ୍ ଜିଲ୍ଲାପାଳମାନଙ୍କ ପାଖେ ପ୍ରସ୍ତାବ ଦାଖଲ କରାଯାଇପାରବା। ବଦଲି ଖାଲି ଜିଲ୍ଲା ଭିତରେ ହିଁ କରାଯାଇପାରବା ଆଉ ଗାଁ ଇଲାକାନୁ ସହରୀ ଇଲାକାକେ ନାଇଁ କରାଯାଇପାରେ ବୋଲି ବିଦ୍ୟାଳୟ ଆଉ ଗଣଶିକ୍ଷା ବିଭାଗ ତରଫରୁ ବାହାରିଥିବା ବିଜ୍ଞପ୍ତି ସୂଚନା ଦିଆଯାଇଛି। ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାଥି ଭୁବନେଶ୍ୱର ଲୋକସେବା ଭବନଠାରେ କେନ୍ଦ୍ର ସରକାରଙ୍କ ନିଶା ଦରବ ନିରୋଧୀ ସମନ୍ୱୟ କେନ୍ଦ୍ର 5 ନମ୍ବର ରାଜ୍ୟସ୍ତରୀୟ ବୈଠକ ହୋଇଯାଇଛି। ବୈଠକଟି ରାଜ୍ୟ ନିଶା ଦରବ କାରବାର, ଚୋରାଚାଲାଣର ସ୍ଥିତି, ନଷ୍ଟ କରାଯାଇଥିବା ନିଶା ଦରବ, ରାଜ୍ୟକେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋର ସାହାଯ୍ୟ ସହିତ ନିଶାମୁକ୍ତ ଭାରତ ନେଇକରି କେନ୍ଦ୍ର ସରକାରଙ୍କ ଆହ୍ୱାନକେ ପୂରା କରିବା ଲାଗି ନିଆଯାଉଥିବା ଭିନ୍ ଭିନ୍ ପଦକ୍ଷେପ ବାବଦେ ଆଲୋଚନା କରାଯାଇଥିଲା। ସେନ୍ତା ବେଆଇନ ଗଞ୍ଜେଇ ଚାଷନୁ ଦୂରେ ରହିକରି ଅଲଗା ଜୀବିକା ଅପନାବା ଲାଗି ଲୁକୁ ତହକାବାରକେ ବୈଠକଟି ସବୁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଜାତିଗତ ପ୍ରମାଣପତ୍ର ପାଇବା ଲାଗି ଏତକର ଜମିପଟା ଦରକାର ନାଇଁ ପଡ଼େ। ଜରୁରୀ ହେଲେ ବିନା ପଟ୍ଟାଥି ତହସିଲଦାରମାନେ ହିତାଧିକାରୀମାନଙ୍କୁ ଇଟା ଦେଇପାରିବେ ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ସେନ୍ତା ଜଙ୍ଗଲ ଜମିଥି ଜବରଦଖଲ କରିକି ରହୁଥିବା ଭୂମିହୀନମାନେ ବି ଜମିପଟା ପାଇବାର ଲାଗି ଯୋଗ୍ୟ। ସେମାନଙ୍କୁ ପହିଲା ଜମିପଟା ଦେବାର ସହିତ ଜାତିଗତ ପ୍ରମାଣପତ୍ର ଦେବାର ଲାଗି ତହସିଲଦାରମାନେ ପଦକ୍ଷେପ ନେବେ ବୋଲି ରାଜସ୍ୱ ମନ୍ତ୍ରୀ କହିଛନ୍। ସମ୍ବଲପୁର ଜିଲ୍ଲାର ଆଜିଠାରୁ ଡାଲୁଆ ଧାନଘିନା ମୂଲ ହେବା। ଜିଲ୍ଲା ପ୍ରଶାସନର ସୂଚନା ଅନୁସାରେ ଏ ବଛର 10ଟା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହିତ 32ଟା ପ୍ରାଥମିକ କୃଷି ସମବାୟ ସମିତି, ବୃହତ ଅଞ୍ଚଳ ବହୁମୁଖୀ ସମିତି ଭାଗ ନେବେ। 58ଟା ଧାନଘିନା କେନ୍ଦ୍ରନ ଧାନଘିନା ଯିବା, ଧାନ ବିକିବାର ଲାଗି ଇ ଖେଡ଼େ 16,000ରୁ ଅଧିକା ଚାଷୀ ପଞ୍ଜିକୃତ ହୋଇଛନ୍। ପ୍ରଶାସନ ତରଫରୁ ଏଥିଲାଗି ସବୁ ପ୍ରକାର ପ୍ରସ୍ତୁତି ଶେଷ ହୋଇଥିବା ସୂଚନା ଦିଆଯାଇଛି। ବିହାରଠାରେ ଚାଲିଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା 2025 ଗଲାକାଲି ଓଡ଼ିଶାକେ 2ଟା ସ୍ୱର୍ଣ୍ଣ ପଦକ ମିଳିଛି। ଏଥଲେଟିକ୍ସଟି ସଟ୍ପୁଟ୍ ବର୍ଗଥି ଓମକାର ନନ୍ଦ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ଓଡ଼ିଶା ବାଳିକା ହକି ଦଲ ବିଲ୍ ସ୍ୱର୍ଣ୍ଣ ପଦକ ହାସଲ କରିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି, ବଲାଙ୍ଗୀର ସହିତ ରାଜ୍ୟର 18ଟା ଜିଲ୍ଲାନ ଘଡ଼ଘଡ଼ି ସହିତ ହାଲକା ବର୍ଷା ହୋଇପାରେ। ବଲାଙ୍ଗୀର ସହିତ କିଛିଟା ଜାଗାନ ଜବର ଧୁକାଗଡ଼ି ବର୍ଷା ଆର୍ କିଛିଟା ଜାଗାନ ଜବର ଖରା ଗରମ ହୋଇପାରେ ବୋଲି ପାଣିପାଗ କେନ୍ଦ୍ର ସତର୍କ କରିଛି। ସେଆଡ଼େ ଗଲାକାଲି ରାଜ୍ୟର 11ଟା ସହନ ଦିନର ତାତି 40 ଡିଗ୍ରୀ ଉପରେ ରହିଥିଲା। ଝାରସୁଗୁଡ଼ାନ ତାପମାତ୍ରା ସବୁନୁଜ 43 ଡିଗ୍ରୀ ସେଲ୍ସିୟସ୍ ରେକର୍ଡ କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।